ଆଜି ଶୁଣିବା ରବୀନ୍ଦ୍ର ନାରାୟଣ ମିଶ୍ରଙ୍କ ମହିମାମୟୀ ମହାଲକ୍ଷ୍ମୀ, ଏକ ଆଧ୍ୟାତ୍ମିକ କଥା। ଶତାବ୍ଦୀ ଶତାବ୍ଦୀର ସ୍ୱାକ୍ଷର ବହନ କରି ନୀଳ ସାଗର ତୀରରେ ପୁରୁଷୋତ୍ତମ ପରମବ୍ରହ୍ମ ନୀଳାଦ୍ରିନାଥଙ୍କ ମନ୍ଦିର ଅବସ୍ଥିତ, ଏବଂ ଏହି ମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଶ୍ରୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଯୁଗ ଯୁଗ ଧରି ପୂଜିତ ହୋଇ ଆସୁଛନ୍ତି। ଲୋକମୁଖରେ ଏହା ଶ୍ରୀଜଗନ୍ନାଥ ମନ୍ଦିର ନାମରେ ପରିଚିତ ହେଲେ ହିଁ ଏହି ମନ୍ଦିରକୁ ଶ୍ରୀମନ୍ଦିର ଏବଂ ଶ୍ରୀକ୍ଷେତ୍ରକୁ ଶ୍ରୀକ୍ଷେତ୍ର ବୋଲି କୁହାଯାଏ। ଶ୍ରୀ ଶବ୍ଦର ଅର୍ଥ ସୌନ୍ଦର୍ଯ୍ୟ, ଶୋଭା, ଲକ୍ଷ୍ମୀ ଇତ୍ୟାଦି। ତେଣୁ ଏହି ମନ୍ଦିରକୁ ମା ଲକ୍ଷ୍ମୀଙ୍କର ମନ୍ଦିର ଏବଂ ଏହି କ୍ଷେତ୍ରକୁ ମା ଲକ୍ଷ୍ମୀଙ୍କର କ୍ଷେତ୍ର କହିବାରେ କି ଯଥାର୍ଥତା ଅଛି, ଏବଂ ଏହି ମନ୍ଦିର ଓ କ୍ଷେତ୍ରରେ ମାଙ୍କର ପ୍ରାଧାନ୍ୟ ବା ଅଧିକାରପଣରେ କେଉଁ କାରଣରୁ ଏପରି କୁହାଯାଇଛି, ତାର ଶାସ୍ତ୍ରସମ୍ମତ ଯୁକ୍ତି ଯେତିକି ଅକାଟ୍ୟ ସେତିକି ଆଧ୍ୟାତ୍ମିକ ଭାବପୂର୍ଣ୍ଣ। କେବଳ ଶ୍ରୀମନ୍ଦିର ନୁହେଁ, ପ୍ରତ୍ୟେକ ଘରେ ପ୍ରତ୍ୟେକ ଅନୁଷ୍ଠାନ ମାଙ୍କ ଯୋଗୁଁ ଶ୍ରୀମନ୍ତ ହୋଇଉଠେ। ଶ୍ରୀମନ୍ଦିର ପ୍ରତ୍ୟେକ ବର୍ଷ ହୀରାପଞ୍ଚମୀ ଦିନ ଓ ଲକ୍ଷ୍ମୀନାରାୟଣ ଭେଟ ଦିନ କେତେ ଘଣ୍ଟା ପାଇଁ ଶ୍ରୀହୀନ ହୋଇଉଠେ। ମା ଅଭିମାନରେ ଫୁଲି ଉଠି ଭାଇ ଭଉଣୀଙ୍କ ଲୀଳା ଦେଖିବା ପାଇଁ ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରନ୍ତି, ଓ ସେଠାରେ ପହଞ୍ଚି କେବଳ ରାଗ ଅଭିମାନରେ ଜର୍ଜରିତ ହୋଇ ଫେରିଆସନ୍ତିନି। ତା ନୁହେଁ, ଯେଉଁ ନନ୍ଦିଘୋଷ ତାଙ୍କ ପ୍ରାଣପ୍ରିୟଙ୍କୁ ତାଙ୍କଠାରୁ ଦୂରେଇ ନେଇଯାଏ, ସେହି ରଥର ବାହକର ହାତ ଭାଙ୍ଗି ଦେଇ ଆସନ୍ତି। କେତେ ଘଣ୍ଟା ପାଇଁ ମନ୍ଦିର ଶ୍ରୀହୀନ ହୋଇଯାଏ। ସେହିପରି ରଥଯାତ୍ରା ଶେଷ ଦିନ ଫେରନ୍ତା ରଥର ଘର ଘର ନିନାଦ ଯେତେବେଳେ ମାଆଙ୍କର ଶ୍ରୁତିଗୋଚର ହୁଏ, ମା ମନ୍ଦିରର ଦକ୍ଷିଣ ପୂର୍ବ ଦିଗରେ ଅବସ୍ଥିତ ଚାହାଣୀ ମଣ୍ଡପରୁ ପ୍ରଭୁଙ୍କ ରଥ ଦେଖିପାରି ପ୍ରାଣପ୍ରିୟଙ୍କୁ ଅଭିମାନ ବଳା ବିରହ ଜର୍ଜରିତ ମନରେ ପାଛୋଟି ନେବା ପାଇଁ ମନ୍ଦିରରୁ ପାଲିଙ୍କି ବିଜେ କରନ୍ତି। ଗଜପତି ମହାରାଜା ଅଭିମାନିନୀ ମାଙ୍କୁ ସାନ୍ତ୍ୱନା ଦେଇ ଶ୍ରୀଜଗନ୍ନାଥଙ୍କୁ ଭେଟ କରାଇ ଦିଅନ୍ତି। ଏହାକୁ ଲକ୍ଷ୍ମୀନାରାୟଣ ଭେଟ କୁହାଯାଇଥାଏ। ଏତଦ୍ ବ୍ୟତୀତ ପ୍ରତ୍ୟେକ ଗୃହରେ ମାଙ୍କର ଉପସ୍ଥିତି ଗୃହସ୍ଥକୁ ପୁଲକିତ କରାଏ। ମାର୍ଗଶିର ମାସରେ ହର୍ଷୋତ୍ଫୁଲ୍ଲା ମା କେବଳ ଧାନ କିଆରି ବା ଖଳାରେ ନଥାନ୍ତି, ମା ଆସନ୍ତି ପ୍ରତ୍ୟେକ ଗୁରୁବାର ଦିନ ପ୍ରତ୍ୟେକ ଘରକୁ ତାଙ୍କର ଚାଉଳ ବଟା ଝୋଟିର କୁନି କୁନି ପାଦରେ ଚାଲି ଚାଲି। ଝୋଟିର ସେ ପାଦ ଦୁଇଟିରେ ଠାକୁର ଘର ଧାନ କେଣ୍ଡାରେ ଓ ପିଠାପଣାରେ ମାଙ୍କୁ ଦେଖି ହୁଏ, ମନରେ ଛୁଇଁ ହୁଏ, ଭାବରେ ନିକଟେଇ ହୁଏ। ମା ଥିଲେ ସବୁ ଥାଏ, ଶ୍ରୀମନ୍ତ ହୁଏ ସବୁ ଘର, ମା ନଥିଲେ ସବୁ ଶ୍ରୀହୀନ ହୋଇଯାଏ, ସବୁ ସିରିଛଡ଼ା ଦିଶେ। ସଂସାରୀର ମାଙ୍କ ସହ ସମ୍ପର୍କ, ମା ସନ୍ତାନର ସମ୍ପର୍କ, ସ୍ନେହ କରୁଣାର ସମ୍ପର୍କ, ଜୀବନ ଜୀବିକାର ସମ୍ପର୍କ।